ପ୍ରଥମ ବଂଶାବଳୀ ସତେଇଶ ପର୍ବ ଆପଣା ଆପଣା ସଂଖ୍ୟାନୁସାରେ ଇସ୍ରାଏଲ ସନ୍ତାନଗଣ ଅର୍ଥାତ୍ ପିତୃବଂଶର ପ୍ରଧାନମାନେ ଓ ସହସ୍ରପତିମାନେ ଓ ଶତପତିମାନେ ଓ ସେମାନଙ୍କର କାର୍ଯ୍ୟଶାସକମାନେ ବର୍ଷର ସମୁଦାୟ ମାସରେ ମାସକୁ ମାସ ପାଳିର ଯେକୌଣସି ବିଷୟରେ ରାଜାଙ୍କର ସେବା କରିବାକୁ ଆସିଲେ ଓ ଗଲେ ସେମାନଙ୍କ ପ୍ରତ୍ୟେକ ପାଳିରେ ଚବିଶ ହଜାର ଲୋକ ଥିଲେ। ପ୍ରଥମ ପାଳି ଉପରେ ପ୍ରଥମ ମାସ ନିମନ୍ତେ ସବ୍ଦେଲର ପୁତ୍ର ଜାସିବିଆମ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ସେ ପେରସ ବଂଶୀୟ ଲୋକ ପ୍ରଥମ ମାସ ପାଇଁ ନିଯୁକ୍ତ ସକଳ ସେନାପତିଙ୍କ ଉପରେ ପ୍ରଧାନ ଥିଲା। ଦ୍ୱିତୀୟ ମାସର ପାଳି ଉପରେ ଅହୋହୁୟ ଦୋଦୟ ଓ ତାହାର ଦଳୀୟ ଲୋକ ଥିଲେ। ମିକ୍ଲୋତ୍ ଶାସକ ଥିଲା ଓ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ତୃତୀୟ ମାସ ନିମନ୍ତେ ତୃତୀୟ ସେନାପତି ଜିହୋୟାଦା ଯାଜକର ପୁତ୍ର ବନାୟ ପ୍ରଧାନ ଥିଲା, ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଏହି ବନାୟ ତିରିଶ ବୀରଙ୍କ ମଧ୍ୟରେ ଗଣିତ ଓ ସେହି ତିରିଶ ଜଣଙ୍କ ଉପରେ ପ୍ରଧାନ ଥିଲା, ଆଉ ତାହାର ପାଳିରେ ତାହାର ପୁତ୍ର ଅମି ସାବତ ଥିଲା। ଚତୁର୍ଥ ମାସ ପାଇଁ ଚତୁର୍ଥ ସେନାପତି ଜୟାବର ଭ୍ରାତା ଅସାହେଲ ଥିଲା, ଓ ତାହା ଉତ୍ତରେ ତାହାର ପୁତ୍ର ସବଦିୟ, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ପଞ୍ଚମ ମାସ ନିମନ୍ତେ ପଞ୍ଚମ ସେନାପତି ଜିସ୍ରାହିୟ ସାମତ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଷଷ୍ଠ ମାସ ନିମନ୍ତେ ଷଷ୍ଠ ସେନାପତି ତକୋୟ ଏକେଶ୍ୱର ପୁତ୍ର ଇରା ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ସପ୍ତମ ମାସ ନିମନ୍ତେ ସେନାପତି ଇଫ୍ରାଏମ ବଂଶଜାତ ପୋଲୋନିୟ ହେଲସ୍ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଅଷ୍ଟମ ମାସ ନିମନ୍ତେ ଅଷ୍ଟମ ସେନାପତି ସେରହ ବଂଶଜାତ ହୁସାତୀୟ ଶିବକ୍ଷୟ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ନବମ ମାସ ନିମନ୍ତେ ନବମ ସେନାପତି ବିନ୍ୟାମିନ ବଂଶଜାତ ଅନାଥୁତୀୟ ଅବିଏସର ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଦଶମ ମାସ ନିମନ୍ତେ ଦଶମ ସେନାପତି ସେରହ ବଂଶଜାତ ନଟୋଫାତୀୟ ମହରୟ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଏକାଦଶ ମାସ ନିମନ୍ତେ ଏକାଦଶ ସେନାପତି ଇଫ୍ରାଏମ ବଂଶଜାତ ପିରିଆଥୋନିୟ ବନାୟ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଦ୍ୱାଦଶ ମାସ ନିମନ୍ତେ ଦ୍ୱାଦଶ ସେନାପତି ଅତ୍ନିଏଲ ବଂଶଜାତ ନଟୋଫାତୀୟ ହିଲଦୟ ଥିଲା, ଆଉ ତାହାର ପାଳିରେ ଚବିଶ ହଜାର ଲୋକ ଥିଲେ। ଆହୁରି ଇସ୍ରାଏଲର ବଂଶାଧ୍ୟକ୍ଷଗଣ ରୁବିନୀୟମାନଙ୍କ ମଧ୍ୟରେ ସିଖ୍ରିର ପୁତ୍ର ଅଧ୍ୟକ୍ଷ ଇଲିୟଜର, ସିମିଓନୀୟମାନଙ୍କ ମଧ୍ୟରେ ମାଖାର ପୁତ୍ର ସଫଟିୟ, ଲେବି ବଂଶ ମଧ୍ୟରେ କମୁଏଲର ପୁତ୍ର ହସବିୟ, ହାରଣ ବଂଶ ମଧ୍ୟରେ ସାଦୋକ, ଜିହୁଦା ବଂଶ ମଧ୍ୟରେ ଦାଉଦଙ୍କର ଜଣେ ଭ୍ରାତା ଇଲିହୁ, ଇସାଖର ବଂଶ ମଧ୍ୟରେ ମିଖାଏଲର ପୁତ୍ର ଅମ୍ରି, ସବୁଲୁନ ବଂଶ ମଧ୍ୟରେ ଅବଦ୍ୟର ପୁତ୍ର ଜସ୍ମଇୟ, ନପ୍ତାଲି ବଂଶ ମଧ୍ୟରେ ଅସ୍ରିଏଲର ପୁତ୍ର ଜିରେମୋଦ, ଇଫ୍ରାଇମ ସନ୍ତାନଗଣ ମଧ୍ୟରେ ଅସସିୟର ପୁତ୍ର ହୋସେୟ, ମନସିର ଅର୍ଦ୍ଧବଂଶ ମଧ୍ୟରେ ପଦାୟର ପୁତ୍ର ଜୁଏଲ, ଗିଲିୟଦସ୍ଥ ମନସିର ଅର୍ଦ୍ଧବଂଶ ମଧ୍ୟରେ ଜିଖରିୟର ପୁତ୍ର ଇଦୋ, ବିନ୍ୟାମିନ ବଂଶ ମଧ୍ୟରେ ଅବନରର ପୁତ୍ର ଜାସିଏଲ, ଦାନବଂଶ ମଧ୍ୟରେ ଜିରହମର ପୁତ୍ର ଅସରେଲ। ଏମାନେ ଇସ୍ରାଏଲର ବଂଶାଧ୍ୟକ୍ଷ ଥିଲେ। ମାତ୍ର ଦାଉଦ କୋଡ଼ିଏ ବର୍ଷ ଓ ତହିଁରୁ ନ୍ୟୁନବୟସ୍କ ଲୋକମାନଙ୍କର ସଂଖ୍ୟା ନେଲେ ନାହିଁ, କାରଣ ସଦାପ୍ରଭୁ ଆକାଶମଣ୍ଡଳର ତାରାଗଣ ତୁଲ୍ୟ ଇସ୍ରାଏଲକୁ ବହୁ ସଂଖ୍ୟକ କରିବେ ବୋଲି କହିଥିଲେ। ସରୁଆର ପୁତ୍ର ଜୋୟାବ ଗଣନା କରିବାକୁ ଆରମ୍ଭ କରିଥିଲା, ମାତ୍ର ସମାପ୍ତ କଲା ନାହିଁ, କାରଣ ସେହି ଗଣନା ସକାଶୁ ଇସ୍ରାଏଲ ଉପରେ କ୍ରୋଧ ଉପସ୍ଥିତ ହେଲା। ପୁଣି ସେହି ସଂଖ୍ୟା ଦାଉଦ ରାଜାଙ୍କର ଇତିହାସ ପୁସ୍ତକରେ ଲେଖାଗଲା ନାହିଁ, ଆଉ ଅଦ୍ୟେଲର ପୁତ୍ର ଅସ୍ମାବତ ରାଜାଙ୍କ କୋଷାଧ୍ୟକ୍ଷ, ପୁଣି ଉସିଅର ପୁତ୍ର ଜୋନାଥନ କ୍ଷେତ୍ର, ନଗର ଓ ଗ୍ରାମ ଓ ଦୁର୍ଗସ୍ଥିତ ଭଣ୍ଡାର ସବୁର ଅଧ୍ୟକ୍ଷ ଥିଲା, ଆଉ କଲୁବର ପୁତ୍ର ଇସ୍ରୀ କୃଷିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା, ରାମାଥ୍ୟ ସିମିଏ ଦ୍ରାକ୍ଷାକ୍ଷେତ୍ର ସକଳର ଅଧ୍ୟକ୍ଷ, ଓ ସିଫ୍ମିୟ ଶବ୍ଦି ଦ୍ରାକ୍ଷାକ୍ଷେତ୍ରୋତ୍ପନ୍ନ ଦ୍ରାକ୍ଷାରସ ଭଣ୍ଡାରର ଅଧ୍ୟକ୍ଷ ଥିଲା। ପୁଣି ଗାଦିରିୟ ବାଲହାନନ ତଳଭୂମିସ୍ଥିତ ଜିତବୃକ୍ଷ ଓ ଡିମ୍ବିରି ବୃକ୍ଷ ସବୁର ଅଧ୍ୟକ୍ଷ ଓ ଜୟାସ ତୈଳଭଣ୍ଡାରର ଅଧ୍ୟକ୍ଷ ଥିଲା, ଆଉ ସାରୁଣୀୟ ସିଟ୍ରୟ ସାରଣରେ ଚରିବା ପଶୁପଲର ଅଧ୍ୟକ୍ଷ, ପୁଣି ଅଦ୍ଲୟର ପୁତ୍ର ସାଫଟ ସବୁ ଉପତ୍ୟକାସ୍ଥିତ ପଶୁପଲର ଅଧ୍ୟକ୍ଷ ଥିଲା, ଇସ୍ମାଇଲିୟ ଉବିଲ ଉଷ୍ଟ୍ରଗଣର ଅଧ୍ୟକ୍ଷ ଓ ମେରଣଥିୟ ଜେହଦିୟ ଗର୍ଦ୍ଧଭିଗଣର ଅଧ୍ୟକ୍ଷ ଥିଲା, ହାଗରିୟ ଜାସିସ ସବୁ ମେଷପଲର ଅଧ୍ୟକ୍ଷ ଥିଲା। ଏ ସମସ୍ତେ ଦାଉଦ ରାଜାଙ୍କର ସମ୍ପତ୍ତିର ଅଧ୍ୟକ୍ଷ ଥିଲେ। ଆହୁରି ଦାଉଦଙ୍କର ପିତୃବ୍ୟ ଜୋନାଥନ ମନ୍ତ୍ରୀ ଥିଲା, ସେ ବିଜ୍ଞ ଓ ଲେଖକ, ଆଉ ହକ୍ମୋନିୟର ପୁତ୍ର ଜିହିଏଲ ରାଜପୁତ୍ରମାନଙ୍କର ସଙ୍ଗୀ ଥିଲା, ଅହିଥୋଫଲ ରାଜମନ୍ତ୍ରୀ ଓ ଅର୍କୀୟ ହୁସେୟ ରାଜମିତ୍ର ଥିଲା, ଆଉ ଅହିଥୋଫଲ ଉତ୍ତାରେ ବନାୟର ପୁତ୍ର ଜିହୋୟାଦା ଓ ଅବ୍ୟାଥର ଥିଲେ, ପୁଣି ଜୋୟାବ ରାଜାଙ୍କ ସୈନ୍ୟର ଅଧିପତି ଥିଲା।